ॐ नमो भगवते वासुदेवाय ॐ नमो भगवते वासुदेवाय श्री श्री गोलताय श्री श्री कृष्ण बलराम श्री श्री जगन्नाथ बलभद्र सुधामारायण श्री श्री राधा कृष्ण चंद्र श्री लक्ष्मी नृसिंहदेव श्री श्री सीताराम हनुमान दुर्गपाद दुर्गमर्पण दुर्गम करी शील गुरुदेव श्री श्रीमान भक्त श्रीमंदिर स्वामी कुमार अनुपात करी श्री स्कन कृष्णाचार्य श्री श्रीमान शिवभक्ति विधान स्वामी श्री गोपाल महाराजन करी समस्त साधन वैष्णव तथा वैष्णव चंद्रमर्पण त्रिवेदन करी आज आम श्रीमद्भागवत ब्रह्म विमान लीलार कथा शुणा भगवान विस्तार कर ଭଗବାନ ଯେଉଁ ବିସ୍ତାର କରୁଛନ୍ତି ଯେତିକି ସଂଖ୍ୟକ ବର୍ଷା ଥିଲେ ଯେତିକି ସଂଖ୍ୟକ ବର୍ଷାପାଳକ ଥିଲେ ବା ସାଙ୍ଗ ଥିଲେ ଭଗବାନ ଯେଉଁ ବିସ୍ତାର କରୁଛନ୍ତି ସେତିକି ସଂଖ୍ୟକ ଆମେ ଗତକାଲି କହୁଥିଲେ ଯେଉଁଭଳି ଭାବରେ ବସ୍ତ୍ର ପରିଧାନ କରୁଥିଲେ ଯେଉଁଭଳି ଭାବରେ ଶିକା ଥିଲା ଯେଉଁ ସିଂହା ଥିଲା ଯେଉଁ ବେତ ଥିଲା ଯେଉଁ ବେଣୁ ଥିଲା ଯେଉଁ ଶରୀର ଯେଉଁଭଳି ଭାବରେ ଯେଉଁ ଜୀବ ଯିଏ ଯେଉଁଭଳି ଭାବରେ ନିଜକୁ ସେଇଭଳି ଭାବରେ ବିସ୍ତାର କରୁଥିଲେ ଯିଏ ଯେଉଁଭଳିଆ କଥା କହୁଥିଲେ ଯିଏ ଯେଉଁଭଳି ଭାବରେ କାନ୍ଦୁଥିଲେ କିଏ ଯେଉଁଭଳିଆ ହସୁଥିଲେ କିଏ ଯେଉଁଭଳି ଭାବରେ ଖେଳୁଥିଲେ ଯେଉଁ ଯାହା ସବୁ କରୁଥିଲେ କାହାର କେଉଁଟା ଫେଭରାଇଟ୍ ଖାଇବାରେ କେଉଁଟା ଭଲ ତାକୁ ଲାଗେ କାହାକୁ ପିତା ଭଲ ଲାଗିବ ନାହିଁ ମିଠା ଭଲ ଲାଗିବ ନାହିଁ କାହାକୁ ଖଟା ଭଲ ଲାଗିବ ଏଇଭଳି ଭାବରେ ବିଭିନ୍ନ ପ୍ରକାର ଯେଉଁ ଯାହାର ଯେଉଁ ନେଚର ଯେଉଁଭଳି କଥା ଯେଉଁଭଳି ଭାବରେ ସ୍ୱର ଯେଉଁଭଳି ଭାବରେ ଅଙ୍ଗ ଟାଣି ଯେଉଁଭଳି ଭାବରେ ଚାଲି ଯେଉଁଭଳି ସବୁ ନିଜକୁ ସେଇଭଳି ଭାବରେ ବିସ୍ତାର କରୁ ଯେଉଁଭଳି ବସ୍ତ୍ର ଯେଉଁ ଯାହା ସବୁ ଥିଲା ଭଗବାନ ସବୁ ଭଗବାନ ବିଷ୍ଣୁମୟ ଏଇଭଳି ଭାବରେ ମାଆମାନେ ଜାଣିପାରିଲେ ନାହିଁ ଏକ ବର୍ଷ କାଳ ଏକ ବର୍ଷ ପରେ ଯେ ଜାଣିଲେ ତା ନୁହଁ ଏକ ବର୍ଷ ପରେ ବଳରାମ ଜାଣିଲେ ଏକ ବର୍ଷ ପୂର୍ବରୁ ବଳରାମ ଜାଣିଲେ ଆଉ କିଏ ଜାଣିନାହାନ୍ତି ସେ କଥା ତେଣୁ ଭଗବାନ ତାଙ୍କର ଯେଉଁ ଭକ୍ତମାନଙ୍କର ମନମାଂସ ଥିଲା କୃଷ୍ଣ ତାଙ୍କର ପୁଅ ହୁଅନ୍ତୁ ଆଜି କୃଷ୍ଣ ତାଙ୍କର ପୁଅ ହେଇଗଲେ ତାଙ୍କ ଅଜାଣତରେ ଅଜାଣତରେ ତେଣୁ ମାଆମାନଙ୍କୁ ଏଇଭଳି ଭାବରେ ତାଙ୍କର ଆନନ୍ଦ ପ୍ରତିଦିନ ବଢ଼ି ବଢ଼ିକା ଯାଉଥିଲା ଭଗବାନ ସେ ନବନବାୟ ମା ସବୁବେଳେ ତାଙ୍କର ଆନନ୍ଦ ଆନନ୍ଦାନୁଭୂତି ବର୍ଦ୍ଧନ ଆନନ୍ଦ ସବୁବେଳେ ବଢ଼ି ବଢ଼ିକା ଯିବ ଏମିତି ନୁହଁ ଯେ ଆଜି ଆମର ପୁଅକୁ ଯେତିକି ଭଲ ପାଉଛେ ଆମର କ'ଣ ବଢ଼ୁଛି ଆମକୁ ଯେତିକି ଭଲ ପାଉଛେ ସେତିକି ରହୁଛି କନଷ୍ଟାଣ୍ଟ ସେତିକି ରହୁଛି କିନ୍ତୁ ଇଏ ଭଲ ପାଇବାଟା ଆହୁରି ଅଧିକରୁ 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 ଅଧିକ ଚାଲିଛି ବର୍ଷ କାଳ ଏଭଳି ଭାବରେ ଏଇଟା କେହି ଜାଣିପାରିନଥିଲେ ନୁହଁ ଯେ ଜାଣିଗଲେ ତାପରେ ନା କେହି ଜାଣିନାହାନ୍ତି ବଳରାମ ଏକା ଜାଣିଲେ ବଳରାମ ମଧ୍ୟ ଜାଣିପାରୁନଥିଲେ ଗୋଟେ ବର୍ଷ କାଳ ଏଭଳି ଗୁହ୍ୟ ଲୀଳା ଏଇ ଭଗବାନଙ୍କର ହେଇଥିଲା ସମସ୍ତଙ୍କୁ ମୋହ କରିବେ ଆଚ୍ଛା ମାଆମାନଙ୍କୁ ଆନନ୍ଦ ଦେଉଥିଲେ ପିତାମାନଙ୍କୁ ଆନନ୍ଦ ଦେଉନଥିଲେ ଲେଖା ହିଁ ନାହିଁ ଆଜି ଶବ୍ଦରେ ଚ ଶବ୍ଦରେ ସେ ବୁଝିବାକୁ ପଡ଼ିବ ଆଉ ତାଙ୍କ ପିତାମାନେ କ'ଣ ଆନନ୍ଦ ପ୍ରାପ୍ତ ହେଉନଥିଲେ ଏଇ ଭଗବାନ ପୁଅ ତାଙ୍କର ହେଇଛନ୍ତି ମାଆମାନେ ଖାଲି କଥା କୁହାଗଲା ପିତାମାନଙ୍କ କଥା କାହିଁକି କୁହାଗଲା ନାହିଁ ଚ ଶବ୍ଦ କୁହାଗଲା ଆଜି ଶବ୍ଦ କୁହାଗଲା ଆଜିରେ ସବୁ କଥା ରହିଲା ତାଙ୍କ ଭାଇ ଭଉଣୀ ଯିଏ ଯାହା ଥିଲେ ଖାଲି ଖାଲି ମା ଥିଲେ ଘରେ ଆଉ କେହି ନଥିଲେ ତା ନୁହଁ ତାଙ୍କର ଭାଇ ଥିଲେ ଭଉଣୀ ଥିଲେ ପିତା ଥିଲେ ମା ଥିଲେ ମାତାମହ ଥିଲେ ପିତାମହ ଥିଲେ କିଏ କେତେ ସବୁ ଥିଲେ ଖଡ଼ା ଆଉ କ'ଣ କକା କୁଡ଼ି ଭାଇ ଭଉଣୀ ମାମୁଁ ଭାଇ ଇତ୍ୟାଦି ଅନେକ ପ୍ରକାର ସବୁ ରହିଛନ୍ତି କୋଟି କୋଟି ରହିଛନ୍ତି ସେମାନେ ବର୍ଣ୍ଣନା କରାଯାଇଛି ଯାଦବ ମହାରାଜଙ୍କ ସଂଖ୍ୟା ଯାହା ହଉ ନନ୍ଦ ମହାରାଜଙ୍କ କଥା ଏହିଭଳି ଭାବରେ ଅନେକ ସବୁ ରହିଛନ୍ତି ସେଥିପାଇଁ ଚ ଶବ୍ଦ ଏବଂ ଆଦି ଶବ୍ଦ ଦୁଇଟି ବ୍ୟବହାର କରିଦେଲେ ଆଦି ଶବ୍ଦରେ ଆପଣମାନେ ଚିନ୍ତା କରିବେ ଏହିଭଳି ଭାବରେ ସମସ୍ତେ ଆନନ୍ଦ ତାଙ୍କର ଯେ ବଡ଼ବାପାଙ୍କୁ ଭାଇ ଥିବେ ବା ବଡ଼ବାପାଙ୍କୁ ଝିଅ ଭଉଣୀ ଥିବେ ବା ସାନ ବାପାଙ୍କର ପୁଅ ସାନ ବାପା ସାନ ବୋଉ ବଡ଼ବାପା ବଡ଼ ବୋଉ ସମସ୍ତେ ଖାଲି ମାଆମାନଙ୍କର ଆନନ୍ଦ କୁହାଗଲା ଆଉ ମାନେ ଅନ୍ୟମାନେ କାହିଁକି ପିତାମାନଙ୍କର ଆନନ୍ଦ କୁହାଗଲା ନାହିଁ କାହିଁକି କାରଣ ହେଉଛି କେତେ ସବୁ ବର୍ଣ୍ଣନା କରିବେ ଜଣଙ୍କର କଥା ବର୍ଣ୍ଣନା କଲାବେଳକୁ ସରିଯିବ ଭାଗବତ ସରିଯିବ ସେ ସେଇଯିବ ତାର ମାଆ ତାର ମାର ମା ମାର 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 ଭାଇ ଭାଇର ଭଉଣୀ ଭାଇର ସ୍ତ୍ରୀ ଭାଇର ଏଇଭଳି ଭାବରେ ଯଦି କୁହାଯିବ ବର୍ଣ୍ଣନା କରାଯିବ ସେ ହେବ ନାହିଁ ତେଣୁ ଚ ଶବ୍ଦ ରହିଛି ସଂସ୍କୃତରେ, ଓଡ଼ିଆରେ ମଧ୍ୟ ରହିଛି ଓଡ଼ିଆରେ, ଏବଂ ଏଇଭଳି ଭାବରେ ଯାହା ହଉ ଚ ଆଦି ଆଦି ଦୁଇଟି ଶବ୍ଦରେ ବହୁତ କଥା ରହିଛି ତା ଭିତରେ। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହ। ଏଇଭଳି ଭାବରେ ମା ମାନେ ଆନନ୍ଦ କଥା କୁହାଗଲା, ଏଇଥିରୁ ଆମେ ବୁଝିବା ତାଙ୍କ ପିତାମାନଙ୍କର ଆନନ୍ଦ, ତାଙ୍କ ଭାଇଙ୍କର ଆନନ୍ଦ, ତାଙ୍କ ଭଉଣୀଙ୍କର ଆନନ୍ଦ, ତାଙ୍କର ଯେତେ ସବୁ ଅଛନ୍ତି ଘରେ, ଯେତେ ସବୁ ଥିଲେ ସବୁ ଘର ଏମାନେ ସମସ୍ତଙ୍କର ଆନନ୍ଦ। ତେଣୁ ଯାହା ହଉ ମନୁଷ୍ୟମାନଙ୍କର ଆନନ୍ଦ କଥା କହିକି ବର୍ତ୍ତମାନ ପଶୁମାନଙ୍କ କଥା କୁହାଯିବ। ପଶୁମାନେ କହିଲେ ଗାଭୀମାନେ, ଖାଲି ଯେ ଗାଭୀମାନେ ଗୋଚାରଣ କରୁଥିଲେ ତା ନୁହଁ, ଛେଳିମାନଙ୍କୁ ମଧ୍ୟ ଚରାଉଥିଲେ, ମଇଁଷିମାନଙ୍କୁ ଚରାଉଥିଲେ, ସମସ୍ତେ ଚରାଉଥିଲେ। ଅବଶ୍ୟ ଏଠି ବର୍ଷାରେ ମଧ୍ୟ ସେମାନେ ଯିବେ, ବର୍ଷାରେ ଯେ ମଇଁଷି ବର୍ଷା ନଥିଲେ ବା ଛେଳି ବର୍ଷା ନଥିଲେ ତା ନୁହଁ, ସେମାନେ ମଧ୍ୟ ଥିଲେ। ଏଇଭଳି ଭାବେ ଭଗବାନ, କାରଣ ପରେ ଗୋଟେ ଶବ୍ଦ ଆସେ ପଶୁ ବୋଲି, ଗାଈ କୁହାଗନି ଯିବନି ବା ପଶୁ ବୋଲି କୁହାଯିବ, ପଶୁ ଶବ୍ଦର ଅର୍ଥରେ ଆଚାର୍ଯ୍ୟମାନେ ଏଇ କଥା କହିଛନ୍ତି। ତେଣୁ ସମସ୍ତଙ୍କର ଏ ବି କୁହାଯାଏ ପଶୁମାନଙ୍କ କଥା, ଗାବ ତତୋ ଗୋଷ୍ଠୁପେତ୍ୟ ସତ୍ୱରଂ ହୁଙ୍କାର ଘୋଷେଇ ପରିହୃତ ସଙ୍ଗତାନ ଶୋକାନ୍ ଶୋକାନ୍ ବସତରାନ୍ ପାୟନ୍ ମୁହୁର୍ଯ୍ୟ ସ୍ତବ ସ୍ତବଦୟୁ ଧସପୟ। ଗାଭୀମାନେ ଭଗବାନ ଯେତେବେଳେ ଗଲେ ସେତେବେଳେ ଗାଭୀମାନେ ନଥିଲେ, ଭଗବାନ ନିଜକୁ ବିସ୍ତାର କରି ବାଛି ରୂପରେ ଯାଇ ତାଙ୍କ ସ୍ଥାନରେ ରହିଯାଇଛନ୍ତି, କିନ୍ତୁ ସେତେବେଳେ ତାଙ୍କର ମା ମାନେ ଆସିନଥିଲେ। କିନ୍ତୁ ବାଳକ ରୂପରେ ଯେତେବେଳେ ଯାଇଥିଲେ ତାଙ୍କ ମା ମାନ ତାଙ୍କ ମା ମାନେ ଥିଲେ, ତାଙ୍କ ମା ମାନେ କିଭଳି ଭାବରେ ଯତ୍ନ କରୁଛନ୍ତି ସେ କଥା ବର୍ଣ୍ଣନା କରାଗଲା। ତାପରେ ଆଉ ସବୁ କଥା ରହିଛି, ସେଟାକୁ ବର୍ଣ୍ଣନା କରାଯାଇ ନାହିଁ। ବର୍ଷାମାନଙ୍କ କଥା କୁହାଗଲା, ପଶୁମାନଙ୍କ କଥା କୁହାଗଲା। ଭଗବାନ ଯେତେବେଳେ ବର୍ଷା ରୂପରେ ଯାଇକି ପହଞ୍ଚିଗଲେ, ସେହି ସମୟରେ ତାଙ୍କର ମା ମାନେ ନଥିଲେ, ସେମାନେ ଚରିବା ପାଇଁ ସେମାନେ ପରେ ଆସିବେ, ଏଇଟା ନିୟମ। ଆଗ ବର୍ଷାମାନେ ଆସିବେ, ତାପରେ ଗାଭୀମାନେ ଆସିବେ। ତେଣୁ ଗାଭୀ କୁହା ଗାଭସ୍ତ ଗୋଷ୍ଠ ମୁପେତେ ସତ୍ୱରଂ, ଗାଭୀମାନେ ଯେତେବେଳେ ଆସୁଛନ୍ତି ସେମାନେ ଜାଣିନାହାନ୍ତି ଇଏ ବର୍ଷା ତାଙ୍କର କୃଷ୍ଣ ବୋଲି, ତାଙ୍କର କୃଷ୍ଣଙ୍କ ପ୍ରତି ମାତୃଭାବ ରହିଛି। ସେମାନେ ଚାହୁଁଛନ୍ତି କୃଷ୍ଣ ଆମର ପୁଅ ହେଇଥାନ୍ତି, ବର୍ଷା ହେଇଥାନ୍ତି କି ଆମଠାରୁ ସ୍ତନ୍ୟପାନ ବା ଯେଉଁ ପହ୍ନାରୁ କ୍ଷୀର ପାନ କରୁଥାନ୍ତେ, ଏଇଭଳି ଭାବରେ ଚିନ୍ତା କରୁଥିଲେ। ଗାଭୀର କଥା ମଧ୍ୟ ସେ ଜାଣନ୍ତି, ହମ୍ବା ହମ୍ବା ଯେଉଁ କୁହାଯାଉଛି ତା ଭିତରେ ମଧ୍ୟ ସେ ବହୁତ କଥା ସେ କୁହେ, ତା'ର ସେଇଟା ହେଉଛି କଥା, କଥା କହିବାର କହୁଛି ଇଏ ହେଉଛି ସେଇଟା, ଆମକୁ ଲାଗୁଛି ଗୋଟିଏ କଥା କହୁ ନା, ସେ ବହୁତ କଥା ରହିଛି ତା ଭିତରେ। ସମସ୍ତଙ୍କର ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କୁ ଭଗବାନ ସେଇ ଦେଇଛନ୍ତି ତାଙ୍କର କଥା। ପଶୁ ଯେଉଁ ବୋବଉଛି ବା ଯୁଆଡ଼ି ଛାଡ଼ୁଛି ଯାହା କରୁଛି, ପକ୍ଷୀ ଯେଉଁ ବୋଲଉଛି ବୋଲୁଛି କୁହୁ କୁହୁ ଇତ୍ୟାଦି ସବୁ କରୁଛି, ତା ଦେହରେ ମଧ୍ୟ ସେ ବହୁତ କଥା କହୁଛନ୍ତି। ଯେତେବେଳେ ମହାପ୍ରଭୁ ଯାଇଥିଲେ ବୃନ୍ଦାବନ, ସେଥିରେ ବର୍ଣ୍ଣନା କରାଯାଇଛି, ସେଠି ସାରି ଶୁଆ ଦୁଇଜଣ ଯାକ ସେମାନେ କ'ଣ ଇଏ କରିଥିଲେ, ସେମାନେ ତାଙ୍କର ସ୍ୱର ରହିଛି ସେଇ ସ୍ୱରରେ ବୋଲୁଥିଲେ, କିନ୍ତୁ ତା ଦେହରେ ସବୁ ରାଧାରାଣୀଙ୍କ କଥା କୃଷ୍ଣଙ୍କର କଥା ସବୁ କହୁଥିଲେ। ସାରି କହୁଥିବ ଶୁଆ କହିବ ଆମର କୃଷ୍ଣ ମଦନ ମୋହନ, ଏ ମହାପ୍ରଭୁ ଯାଇକି ଶୁଣନ୍ତି, ମହାପ୍ରଭୁ ସବୁ ଭାଷା ଜାଣନ୍ତି, ଭଗବାନ ସବୁ ଭାଷା ଜାଣନ୍ତି, ଖାଲି ଓଡ଼ିଆ ଜାଣନ୍ତି ତା ନୁହଁ, ଓଡ଼ିଆ ବଙ୍ଗଳା ହିନ୍ଦୀ ସଂସ୍କୃତ ତେଲୁଗୁ ଯାହା କହିବେ ସବୁ ଜାଣନ୍ତି, ଖାଲି ମନୁଷ୍ୟମାନଙ୍କ ଭାଷା ଜାଣନ୍ତି ତା ନୁହଁ, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କ ଭାଷା ସେ ଜାଣନ୍ତି। ବେଙ୍ଗ କର୍କଟ ହେଉଛି ତା ଭିତରେ କ'ଣ ସବୁ କହୁଛି ଭଗବାନ ଜାଣନ୍ତି, ସବୁ ଝିଟିପିଟି ଯେଉଁ ସତ୍ ସତ୍ ବୋଲି ବୋଧଉଛି ସିଏ ମଧ୍ୟ କ'ଣ କହୁଛି ଭଗବାନ ଜାଣନ୍ତି, ସର୍ବବିତ୍ ସବୁକିଛି ଜାଣନ୍ତି ସିଏ। ତେଣୁ ମହାପୁରୁ ଯେତେବେଳେ ଯାଇଥିଲେ ବୃନ୍ଦାବନକୁ, ସେତେବେଳେ ଶୁଆ ସାରି ଯେଉଁ ବୋଲୁଥିଲେ ବା କଥା କହୁମାନେ କ'ଣ ଯେଉଁ ଛାଡ଼ୁଥିଲେ ବୋଲୁଥିଲେ ତା'ର ଯେଉଁ ତାନରେ ତା'ର ଯେଉଁ ରହିଛି ଶବ୍ଦରେ କହୁଥିଲେ, ମାନେ ଯିଏ ଯେମିତି ଶୁଆ ବ୍ୟବହାର ସେଇଭଳି ଭାବରେ ସାରି ଯେଉଁଭଳି ଭାବରେ ବ୍ୟବହାର ସେଇଭଳି ଭାବରେ କହୁଥିଲେ, କିନ୍ତୁ ତା ଦେହରେ ସେ ଭଗବାନ କଥା କହୁଛନ୍ତି। ସାରି କହୁଛି ଆମର କୃଷ୍ଣ ମଦନ ମୋହନ, ଏ ଶାଶୁଆ କହୁଛି ଆମର କୃଷ୍ଣ ମଦନ ମୋହନ, ସାରି କହୁଛି ଆମର ରାଧା ମଦନ ମୋହନ ମୋହିନୀ, ଏଇଭଳି ଭାବରେ ତାଙ୍କ ଭିତରେ କଥା ଚାଲିଛି। ଏ ଶ୍ରୋତାର ଭାଗରେ ସେ ଗୀତଟି ଅଛି, ବହୁତ ସୁନ୍ଦର ଗୀତ ଏଇଟା। ତେଣୁ ଭଗବାନ ଶୁଣିକି ଆନନ୍ଦିତ ହେଇଯାଉଛନ୍ତି, କୃଷ୍ଣ ରାଧାଙ୍କ କଥା ଚାଲିଛି, ବୃନ୍ଦାବନରେ ସମସ୍ତେ ଭଗବାନ ଭକ୍ତ, ପଶୁପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ସମସ୍ତେ ଭଗବାନ ଲୀଳାରେ ସାମିଲ ହେଇଛନ୍ତି। ସେମାନେ ପଶୁମାନଙ୍କ କଥା କୁହାଯାଏ, ଗାଭୋ ତଥା ଚତୁ ଗୋଷ୍ଠ ଉପେତ ସତ୍ୱରଂ। ଗାଭୀମାନେ ଯେତେବେଳେ ଆଜି ଆସିଗଲେ ତାଙ୍କର ଭାଗ୍ୟ ଉଦୟ ହେଇଯାଇଛି ତାଙ୍କ ଅଜାଣତରେ। ଏଇ ଯେଉଁ ବର୍ଷା, ଯେଉଁ ସାଧାରଣ ବର୍ଷା ଆମେ ଶୁଣୁଛୁ, ଭଗବାନ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି। କିଛି ଭାଗ୍ୟ ସମସ୍ତେ ଅହୋ ଭାଗ୍ୟମ ନନ୍ଦ ଗୋପ ବ୍ରଜୌକ ସାମ ଜନ୍ମିତ୍ର ପରମାନନ୍ଦଂ ପୂର୍ଣ୍ଣ ବ୍ରହ୍ମ ସନାତନମ। ଏ ଦୁଇ ଦିନ ତଳେ ଯେଉଁ ଭାଗବତରେ ଶ୍ଳୋକରେ ସେ କଥା କହୁଥିଲେ, ଆଉ ଜଣେ ଟିକାରେ ସେ କଥା କହିଛି, ଅହୋ ଭାଗ୍ୟମ କିଛି ଭାଗ୍ୟ ଆମେ ଚିନ୍ତା କରିପାରିବା ନାହିଁ। ଓ ଭାଗ୍ୟମ ନନ୍ଦ ଗୋପ ବ୍ରଜୌକ ସାମ, ଖାଲି ନନ୍ଦଙ୍କର ଯେଉଁ ଭାଗ୍ୟ ଥିଲା ତା ନୁହଁ, ସବୁ ଗୋପମାନେ ବ୍ରଜୌକ ସାମ, ବ୍ରଜୌକ ସାମ ମାନେ ବ୍ରଜରେ ଯେଉଁମାନେ ବାସ କରନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତେ ବ୍ରଜୌକ ତାଙ୍କର ଭାଗ୍ୟ, ଗଛ ଲତା ସବୁ କିଛି ତାଙ୍କର ଭାଗ୍ୟ। କାହିଁକି ନା ଜନ୍ମିତ୍ର ପରମାନନ୍ଦନ, ପରମାନନ୍ଦ ଆଦି କୃଷ୍ଣ ସିଏ ପରମାନନ୍ଦ, ପରମାନନ୍ଦ ପରମ ଆନନ୍ଦ ପ୍ରଦାନ କରନ୍ତି। ତାଙ୍କର ମିତ୍ର ହେଇଗଲେ, ତାଙ୍କର ସଖା ହେଇଗଲେ, ତାଙ୍କର ସାଙ୍ଗ ହେଇଗଲେ, ଜନ ମିତ୍ର ପରମାନନ୍ଦ ପୂର୍ଣ୍ଣ ବ୍ରହ୍ମ ସନାତନମ। ପୂର୍ଣ୍ଣ ବ୍ରହ୍ମ ହେଉଛି ଭଗବାନ, ସନାତନମ ସବୁବେଳେ ପାଇଁ ସେ ଭଗବାନ, ତାହା ନୁହଁ ସେ 5000 ବର୍ଷ ଥିଲେ ଭଗବାନ ହେଇଥିଲେ ତାପରେ ସରିଗଲେ ଆଉ ନାହାନ୍ତି, ସିଏ ସବୁବେଳେ ପାଇଁ ଅଛନ୍ତି। ସିଏ ଆଦି କୃଷ୍ଣ ସବୁବେଳେ ଅଛନ୍ତି, ଅନ୍ତ କୃଷ୍ଣ ମଧ୍ୟ କୃଷ୍ଣ ସବୁ କିଛି କୃଷ୍ଣ, ସିଏ ଆଦି କୃଷ୍ଣ ଯେ ମଧ୍ୟ କୃଷ୍ଣ ଅଲଗା ତା ନୁହଁ, ମଧ୍ୟ କୃଷ୍ଣ ମଧ୍ୟ ସେଇ, ଅନ୍ତ କୃଷ୍ଣ ମଧ୍ୟ ସେଇ, ସବୁ ସେଇ। ଭାଗବତ ଚତୁଃଶ୍ରୁତି ଭାଗବତ ପ୍ରଥମ ଶ୍ଳୋକ ହେଉଛି ଏଇଟା। ତେଣୁ ଆଜି ଆମର ଭାଗ୍ୟ ଉଦୟ ହେଇଗଲା, ସେ ବର୍ଷା ସାଧାରଣ ବର୍ଷା ନୁହଁ, ସେ ହେଉଛି ତାଙ୍କର କୃଷ୍ଣ ଭଗବାନ, ସେ ନିଜେ ଡାଇରେକ୍ଟ ମୋ ଯେମିତି ବର୍ଷା ବର୍ଷା ତ ସେ ବର୍ଷା ରୂପରେ ରହିଛନ୍ତି, ଆଉ ବର୍ଷା ରୂପ ହେବା ପୂର୍ବରୁ ମଧ୍ୟ ସେ ଯେମିତି ବର୍ଷା ପାନ କ୍ଷୀର ପାନ କରେ ମା, ତାର ମାଙ୍କ ଠାରୁ ପନାରେ ମୁହଁ ଲଗେଇକିରି, ଭଗବାନ ମଧ୍ୟ ମଝିରେ ମଝିରେ ମୁହଁ ଲଗେଇ ସେ ପାନ କରୁଥିଲେ, ବର୍ଷା ହିସାବରେ ମାନେ କୃଷ୍ଣ ହିସାବରେ ବାଳକ ରୂପରେ ପାନ କରୁଥିଲେ, ଆଜି ବର୍ଷା ରୂପରେ ପାନ କରୁଛନ୍ତି। ତେଣୁ ହୁଙ୍କାର ଘୋଷ ଏହି ପରିହୃତ ସଙ୍ଗତା, ଯେତେବେଳେ ସେମାନେ ବର୍ଷାମାନ ଦେଖିଲେ ହୁଙ୍କାର ଘୋଷ ଏଇ ହୁଙ୍କା ଅମ୍ବା ଏ ତାଙ୍କର ହୁଙ୍କାର, ଇଏ ତାଙ୍କର ଘୋଷ, ଏ ଭଗବାନ ସତ ଶୁଣିକି ବହୁତ ଆନନ୍ଦିତ ହୁଅନ୍ତି, ଭଗବାନ ପ୍ରିୟ ନା ଗୋ ବ୍ରାହ୍ମଣ ହିତାୟଚ, ଗାଭୀମାନେ ଭଗବାନ କେତେ ପ୍ରିୟ। ତେଣୁ ହୁଙ୍କାର ଘୋଷେଇ ପରିହୂତ ସଙ୍ଗତା, ଏହିଭଳି ଭାବରେ ହୁଙ୍କାର କରି ହମ୍ବା ହମ୍ବା କରିକିରି ପରିହୂତ ସଙ୍ଗତା ବର୍ଷମାନଙ୍କୁ ଡାକିଲେ, ଆସ କ୍ଷୀର ପିଇବ, ସେ ପର୍ଯ୍ୟନ୍ତ ସେ ଜାଣିନାହାନ୍ତି ଇଏ ହେଉଛି ଭଗବାନ କୃଷ୍ଣ ବୋଲି ଜାଣିନାହାନ୍ତି। ତେଣୁ ଶୋକାନ ଶୋକାନ, ତେଣୁ ବର୍ଷତରା, ଏଠି ବର୍ଷତରା ଏ ପ୍ରତି ଶୋକେ ପ୍ରତ୍ୟକ୍ଷ ନାନା ଅର୍ଥ କହେ, ଏ ଯେଉଁ ରହିଛି ବହିଟା ଦେଖିଲେ ସେଇଟା ଆମେ ଜାଣିପାରିବା ସବୁ ଜିନିଷ, ଆଉ ଯେଉଁ ସବୁ ଜିନିଷ ରହିଛି ବର୍ଷ ବର୍ଷତରା କହିଲେ ତାଙ୍କର ପୂର୍ବରୁ ମଧ୍ୟ ଆ ପରେ ଆଉ ଗୋଟେ ବର୍ଷା ହେଇସାରିଛି, କିନ୍ତୁ ଇଏ ବର୍ଷତରା ଇଏ ହେଉଛି ଓଲ୍ଡର ଓଲ୍ଡର ବର୍ଷା ବର୍ଷତର, ଆଉ ଯିଏ ପ୍ରଥମେ ପରେ ଯିଏ ଜନ୍ମ ହେଉଛି ସିଏ କ୍ଷୀର ପିଉଛି, ପୂର୍ବରୁ ଯିଏ ଜନ୍ମ ହେଉଛି ସେ କ୍ଷୀର ପିଅନ୍ତି ନାହିଁ, କିନ୍ତୁ ଆଜି ଓଲ୍ଡଟା ହେଇଗଲା। ଏ ବର୍ଷତରା ମାନେ ବର୍ଷତରା ଅପାୟନ ତାଙ୍କୁ ପାନ କରାଉଥିଲେ, ବର୍ଷତରା ଯାହାକୁ ପାନ କରାଉନଥିଲେ, କାରଣ ତା ପରେ ଆଉ ଗୋଟେ ପିଲା ହେଇଗଲାଣି ନା, ତେଣୁ ସେ ବଡ଼ ପିଲାକୁ ସେ କ୍ଷୀର ପାନ କରାଉନଥିଲେ, କିନ୍ତୁ ଆଜି ଏ ବର୍ଷତରାଙ୍କୁ କ୍ଷୀର ପାନ କରୁ ଅପାୟନ ପାନ କରାଇକି ମୁହୁ ଲିହତ୍ୟ ଶ୍ରବତ ଓ ଔଧସମ ପୟ, ସେମାନେ ଯେତେବେଳେ ଆସିଗଲେ ତାଙ୍କର ସ୍ତନ୍ୟରୁ ଯେଉଁ ରହିଛି ତାଙ୍କ ସ୍ୱତଃ କ୍ଷୀର ନିର୍ଗତ ହେଉଥିଲା, ଶ୍ରବତ ଶ୍ରବତ ମାନେ ଧରି ଆସୁଥିଲା, ମୁହଁ ନଲଗେଇଲେ ମଧ୍ୟ କ୍ଷୀର ଧରି ଯାଉଥିଲା, ଏଭଳି ଭାବରେ ତାଙ୍କର ଏତେ ପ୍ରେମ ରହିଛି ବଢ଼ିଯାଇଛି। ପୟ ପୟ କହିଲେ କ୍ଷୀର, ମୁହୁ ଲିହନ୍ତ୍ୟ ସେମାନେ କ୍ଷୀର ପାନ କରୁଛନ୍ତି, ଇଏ ତାକୁ ଲିହନ କରୁଛନ୍ତି ଯେମିତି ଗିଳି ଦେବେ, ଏଇଭଳି ଭାବରେ ଏଇ ଭାବ ହେଇଛି ଭଗବାନ, ସିଏ ଆଉ କ'ଣ କହିବା, ଭଗବାନ ପ୍ରତି ଯାହାର ଯେଉଁଭଳି ଭାବ
ସେ ସେହିଭଳି ଭାବରେ ପ୍ରେମକୁ ଆସ୍ୱାଦନ କରିବ। ସମସ୍ତଙ୍କର ସମସ୍ତେ ସମାନ ସ୍ତରରେ ନୁହନ୍ତି, କିଏ କେଉଁ ସ୍ତରରେ ରହିଛନ୍ତି ଆମକୁ ଦେଖାଯିବ। ହଁ ରଘୁନନ୍ଦନ ଧାମରେ ସବୁ ଯେତେ ଭକ୍ତ ଅଛନ୍ତି ସବୁ ଭକ୍ତ ନା, କିଏ କେଉଁ ସ୍ତରରେ ଅଛନ୍ତି, କିଏ କନିଷ୍ଠ ସ୍ତରରେ ଅଛନ୍ତି, କିଏ ମଧ୍ୟମ ସ୍ତରରେ ଅଛନ୍ତି, କିଏ ଉତ୍ତମ ସ୍ତରରେ ଅଛନ୍ତି, ଯାହାର ଯେଉଁଭଳି ଭଳି ଭାବ ସେ ସେହିଭଳି ଭାବରେ ଆନନ୍ଦ ଉପଲବ୍ଧି କରିବ। ସେ ହେଉଛି ଆନନ୍ଦ ଘନ। ଆମର ଯେତିକି ଶକ୍ତି ଅଛି ଆମେ ସେତିକି ପ୍ରାପ୍ତ ହେବା। ଆଜି ଗାଈମାନେ ଯେଉଁ ତାଙ୍କୁ ଲେହନ କରୁଛନ୍ତି ଚାଟୁଛନ୍ତି ଯେମିତି ଗିଳି ପକାଇବେ, ଏଇଭଳି ଭାବରେ ଏଇ ଭାବରେ ଆଚାର୍ଯ୍ୟମାନେ ଟୀକାର କଥା କହିଛନ୍ତି। ଟୀକାରେ ପ୍ରଭୁପାଦ ମହାରାଜ କୁହନ୍ତି ବବତ୍ସା ଏବଂ ସେମାନଙ୍କ ଜନନୀମାନଙ୍କ ମଧ୍ୟରେ ଏହି ପ୍ରେମ ବିନିମୟ ସ୍ୱୟଂ ଶ୍ରୀକୃଷ୍ଣ କର୍ତ୍ତୃକ ଅନୁଷ୍ଠିତ ହୋଇଥିଲା। ସେମାନେ ଜାଣିନାହାନ୍ତି ଏ କୃଷ୍ଣ ବୋଲି, କିନ୍ତୁ ବସ୍ତୁଶକ୍ତି ରହିଛି। ଆମେ ସେଦିନ କହିଥିଲେ ବସ୍ତୁଶକ୍ତି, ବସ୍ତୁଶକ୍ତି କ'ଣ, ବସ୍ତୁଶକ୍ତି ହେଉଛି ଗୋଟେ ଉଦାହରଣ ଦିଆହେଇଥିଲା। ସ୍ୱାତି ନକ୍ଷତ୍ରରେ ଯଦି ବର୍ଷା ହେବ, ଯଦି ସେଇ ବର୍ଷା ସ୍ୱାତି ନକ୍ଷତ୍ରରେ ବର୍ଷା ହେବ, ସେଇ ବର୍ଷା ଯେତେବେଳେ ପଦ୍ମ ପତ୍ରରେ ପଡ଼ିବ, ପଦ୍ମ ପତ୍ରର ଯେଉଁ ସେ ଜଳଟା ମୋତି ଭଳି ଚିକଚିକ ହେବ। ସେଇ ଜଳଟା ଯଦି ଶାମୁକାର ପାଟି ଭିତରକୁ ଯିବ, ପେଟ ଭିତରକୁ ଯିବ, ସେଇଟା ମୋତି ତିଆରି କରିଦେବ, ମୋତି ସୃଷ୍ଟି କରିଦେବ। ସେଇ ଜଳ ଯଦି ଗୋଟେ ତପ୍ତ ଲୌହ ଉପରେ ପଡ଼ିବ, ସେଇଟା ବାଷ୍ପରେ ପରିଣତ ହୋଇଯିବ। ବସ୍ତୁଶକ୍ତି, ବସ୍ତୁର ଶକ୍ତି ରହିଛି, ଆମର ଇଏ ଅନୁସାରେ ଆମେ ସେଇଟା ଆସ୍ୱାଦନ କରିବା। ଜଳ ସେଇ ଜଳ କିନ୍ତୁ ଅଲଗା ଅଲଗା ଭାବରେ ଇଏ ହେଉଛି, କାର୍ଯ୍ୟ କରୁଛି। ସେଇଭଳି ଭାବରେ ଇଏ ଭଗବାନ ଯାହାର ଯେଉଁଭଳି ଭାବରେ ଭାବ ରହିଛି ସେ ସେଇଭଳି ଭାବରେ ସେଇଟାକୁ ଆସ୍ୱାଦନ କରିବେ। ଏ ମାତୃଭାବ ରହିଛି, ଭାତ୍ସଲ ଭାବ ରହିଛି, ଭାତ୍ସଲ ଭାବରେ ସେମାନେ ଲିହନ୍ତ୍ୟ ମୁହୁ ଲିହନ୍ତ୍ୟ ମୁହୁ ମାନେ ଗୋଟେ ଥର ଚାଟିଦେଲେ ତା ନୁହଁ, ବାରମ୍ବାର ବାରମ୍ବାର ଚାଟୁଛନ୍ତି। ସେ କ୍ଷୀର ପାନ କରୁଛନ୍ତି, ଚାଟୁଛନ୍ତି ତାକୁ, ଯଦିଓ ସେମାନେ କ୍ଷୀର ପାନ କରୁନଥିଲେ, ତାପରେ ତାପରେ ଆଉ ଗୋଟେ ପିଲା ହେଇଯାଇଛି, ତାଙ୍କର ବସା ହେଇଯାଇଛି, କିନ୍ତୁ ଆକୁ କ୍ଷୀର ପାନ କରୁଛନ୍ତି। ବହୁତ ମୁହୁ ଲିହନ୍ତ୍ୟ ମୁହୁ 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 କରିକିରି ବାରମ୍ବାର ବାରମ୍ବାର ଚାଟୁଛନ୍ତି, ଏତେ ଯେମିତି ଗିଳି ଦେବେ ଏଭଳିଆ ଲାଗୁଛି। କେତେ ଜଣ ଆଚାର୍ଯ୍ୟ କହିଛନ୍ତି ଭଗବାନ ନିଜକୁ ଏଇଭଳି ଭାବରେ ଲୀଳା କଲେ ଏଇଟା। ତେଣୁ ଏ ଶ୍ଳୋକବାସୀ କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ଗୋପୀନାମିବ ତତୋ ଗବାମପି ମୋହନମ ଆହ ମୋହନମ ଆହ। ଗୋପୀମାନଙ୍କୁ ମୋହ କରେଇଲେ, ଆ ପୂର୍ବରୁ ଆମେ ଶୁଣୁଥିଲେ ଗୋପୀମାନେ କିଭଳି ଭାବରେ ତାଙ୍କୁ କୋଳରେ ଧରିଥିଲେ, ଆଲିଙ୍ଗନ କରୁଥିଲେ, ପୂର୍ବ ଆନନ୍ଦ ପ୍ରାପ୍ତ ହେଉଥିଲେ, ତାଙ୍କୁ ଗାଧୋଇ ଦେଉଥିଲେ, ତାଙ୍କୁ ଖୁଆଇ ଦେଉଥିଲେ, ତାଙ୍କୁ ଲେପନ ସବୁ କ'ଣ ସିଂହାର କରିଦେଉଥିଲେ, ଏଇଭଳି ଭାବରେ ତାଙ୍କ ସହିତ କଥା ହେଉଥିଲେ, ଏଇଭଳି ଭାବରେ ଆନନ୍ଦ ମଗ୍ନ ହେଉଥିଲେ ସିଏ, ଏଇଟା ବର୍ଣ୍ଣନା କରାଗଲା। ବର୍ତ୍ତମାନ ଗଭାମାନ ଗାଭୀମାନଙ୍କ କଥା କୁହାଯାଉଛି, ଗାଭୀମାନେ ମୁହୁ ଲିହନ୍ତ୍ୟ ଇତି ମୁହୁ ଶ୍ରବଦିତି ସ୍ନେହାଦିତ୍ୟ ସୂଚକମ୍। ମୁହୁ ଶବ୍ଦର ଶ୍ରବ ତାଙ୍କୁ ମନକୁ ମନ କ୍ଷୀର ଚାଲି ଆସୁଥିଲା। ଗାଈମାନେ ଯେତେବେଳେ ବଛାମାନେ କ୍ଷୀର ପାନ କରନ୍ତି ମାଆଙ୍କ ଠାରୁ, ଗାଈମାନଙ୍କ ଠାରୁ, ସେ କ୍ଷୀର ବାହାରୁନଥିବ, ସେ ମୁଣ୍ଡରେ ତାକୁ ଏମିତି ଗୋଟେ ଭୁସି ଦେଉଥିବେ, ଭୁସି ଦେଉଥିବେ, କାହିଁକିନା କ୍ଷୀର ବାହାରୁନି, ସେଥିରେ ଭୁସି ଦେଉଥିବେ, ତାପରେ କ୍ଷୀର ବାହାରିବ, ଏମିତି ଏଇଭଳି ବାହାରୁ, କିନ୍ତୁ ଇଏ ମନକୁ ମନ ବାହାରୁଥିଲା କ୍ଷୀର। ଭଗବାନ ମୁଁ ଲଗେଇଦେଲେ ଜନ୍ମିତ୍ର ପରମାନନ୍ଦ। ତେଣୁ ଯୁବ ଗୋସ୍ୱାମୀ କହୁଛନ୍ତି, ବର୍ଷ ତରାନ୍ କହିଲେ ବୃଦ୍ଧିଙ୍ଗତାନ ଅପି, ବୃଦ୍ଧିଗତାନ ମାନେ ଇଏ ବଡ଼ ହେଇଗଲାଣି, ତାପରେ ଆହୁରି ଅନ୍ୟମାନେ ସବୁ ଥିଲେ, ଅନ୍ୟ ବର୍ଷା ଥିଲେ, କିନ୍ତୁ ତଥାପି ଇଏ ବର୍ଷା ପାନ କରୁଛି ବର୍ଷ ତରାନ୍। ଏବଂ ସତ୍ୱର ମୁହୁ ଶ୍ରବତ ଇତ୍ୟାଦି ପୂର୍ବତୋ ବିଶେଷ, ତିନିଟା ଶବ୍ଦ ବ୍ୟବହାର କରାଯାଇଛି ଏଠି। ଗୋଟେ ହେଉଛି କ'ଣ ସତ୍ୱରଂ, ସତ୍ୱରଂ କହିଲେ, ସତ୍ୱରଂ କହିଲେ ବହୁତ ଶୀଘ୍ର, ସତ୍ୱରଂ ଶୀଘ୍ର। ତାପରେ ବ୍ୟବହାର କରାଯାଇଛି ମୁହୁ, ବାରମ୍ବାର ମୁହୁ ଭୂ ମୁହୁ। ଶବତ ମନକୁ ମନ କ୍ଷୀର ଛରି ପଡ଼ୁଥିଲା, ଏଥିରୁ ସ୍ନେହ ଆଧିକ୍ୟମ, ଏଥିରୁ ଆମେ ଜାଣିବା ପୂର୍ବଠାରୁ ଆଙ୍କର ସ୍ନେହ ବଢ଼ିଯାଇଛି, କିନ୍ତୁ ସେମାନେ ଜାଣିପାରୁନାହାନ୍ତି, ସେମାନେ ହେଉଛନ୍ତି ଆମର ବର୍ଷା, କିନ୍ତୁ ସେ ଯେ କୃଷ୍ଣ ସେମାନେ ଜାଣିନାହାନ୍ତି। ଏଇଭଳି ଭାବରେ ଭଗବାନଙ୍କ ଲୀଳା ହେଉଥିଲା। ତାପରେ କୁହାଯାଉଛି गो गोपीना मातृता मातृता स्नेहासित स्नेहाधिकान बिना पूर्ववत अश्व पूर्वदाश्वपि हरे स्तोकता माया बिना। गो गोपीना गाभिमान कथा सुनिले गोपीमान कथा सुनिले मातृता स्पिन ये मातृता मातृस्नेह जो रही अस्मिन कहले श्रीकृष्ण को आसित ये जो होता कहीं स्नेह स्नेह अधिकम दिना स्नेह बड़ी बड़ी क्या जाऊला अधिकम बिना यहाँ टे अलग प्रकार कहते स्नेह अधिकम बिना यहाँ स्नेह बिना स्नेह अधिक नईले यहाँ है ना स्नेह बड़ी बड़ी क्या जाऊला प्रेम बड़ी बड़ी क्या जाऊला बड़ी बड़ी क्या जाऊ कारण कृष्ण सब नूतन नित्य नूतन पूर्ववत पूर्ववत मान पूर्वपरु पूर्वठारू आसु पूर्वठारू अधिक स्नेह होता पूर्ववत आसु अपि हरे चोकता माया बिना हरे जो कृष्ण छोट पिला भगवान ताकू भाव मायारे रखे से जानपारे ना ये भगवान कृष्ण बोली भगवान मायारे भगवान निज विस्तार कर भगवान माया सब चलती माया बिना तेणु पूर्वर प्रथम गोपी मान श्रीकृष्ण प्रति मातृस्नेह था प्रकृत क्षेत्र में कृष्ण प्रति से स्नेह से निज निज पुत्र अधिक भाव से स्नेह प्रदर्शन में कृष्ण एवं से पुत्र मान मध्य पार्थक्य कि बर्तमान से पार्थक्य दूर हो गला पूर्वर सीटा कृष्ण को बेस भल निज पुह अपेक्षा कृष्ण को बेस भल पाते ये प्रश्न पचारे परीक्षित महाराज प्रश्न पचार कहीं भल पाते तार उत्तर सब रही तेणु बर्तमान निज पुह को जी भल पाँच कृष्ण को जी भल पाइले कारण पुह हूँ कृष्ण प्रभुपाद महाराज को निज पुत्र सहित अन्य पुत्र भेदभाव दर्शन अस्वाभाविक नुहे बहु रमणी अन्य मान पुत्र मान को मातृवत स्नेह करती कि सत्वे भी से निज पुत्र एवं अन्य मान पुत्र मान मध्य भेदाभेद भेदभाव प्रकाश करती प्रदर्शन करती कि वर्तमान गोपी मैंने से पुत्र एवं कृष्ण मध्य भेदभाव दर्शन करूना कारण ब्रह्मा से पुत्र मान को हरण कर श्रीकृष्ण से पुत्र रूपे निज विस्तार कर ब्रह्मा के मध्यम भगवान भक्त मान मनवांछा पूर्ण कले तेणु ये ब्रह्मा भल कले ना खराब कले ये सुजोग मिलना भगवान सब परिस्थिति कार्य करे ब्रह्मा चोरी करदे कि ब्रह्मा भगवान कार्य हो गला साधित हो गला अद्भुत कर्मा भगवान तेणु से पुत्र मान प्रति यह अत्यधिक स्नेह ब्रह्मा परि मोहित होवार फल अटे ब्रह्मा जो भाव मोहित होते ये मत मोहित होते जाणी ना कृष्ण ये बोली भावन ये मर पुत्र बत्सा तेणु सनातन स्वयं कौन एतावत तो वैषम्य कृष्ण से दुर्निर्वाहर आसी इत्याह ये जो रही वैषम्य कृष्ण से दुर्निर्वाहर कृष्ण प्रति जो रही आगे वैषम्य था बर्तमान सब दूर हो गला अर्थात निज पा जी भल पा कृष्ण को जी भल पाए से जापारे कहीं होती भगवान मनोवांछा पूर्ण करते भगवान भक्त मनोवांछा पूर्ण करेंगे आम कहीपर ना से कहुए सब भरोसा रखे अवश्य भगवान रक्षा करेंगे भगवान मनस्कामना पूर्ण करेंगे समस्त यही आशा को रखा पड़ो केतबेले भगवान आम अजाणत भगवान आम मनमांछा पूर्ण करदे जमी आज गोपी मान गाभी मान मनमांछा पूर्ण करसंदी समस्त भक्त मान मनस्कामना से पूर्ण करदे अजाणत अजाणत पूर्ण हो जाणत तो भल कता अजाणत ये जाणी ना अजाणत भगवान मनमांछा पूर्ण करती अजाणत कले तो अलग कथा तेणु ब्रजोकसां सोत्वकेशो स्नेहवल्यादमन्वहं शनैः निशां ଶନୈ ନିଶିମାମ ବା ବୃଦ୍ଧେ ଯଥା କୃଷ୍ଣେ ତୁ ଅପୂର୍ବବର୍ ଏଇ ଗୋଟିଏ ବର୍ଷ କାଳ ଏଇ ଲୀଳା ହେଲା, 5 ବର୍ଷରୁ 6 ବର୍ଷ ଭଗବାନ କୁମାର ବୟସରେ ଥିଲେ, ପୌଗଣ୍ଡ ବୟସ 6 ବର୍ଷ ପର୍ଯ୍ୟନ୍ତ ଏଇ ଲୀଳାଟି ଚାଲିଥିଲା, ଗୋଟିଏ ବର୍ଷ, 1 ଇୟର୍। ବ୍ରଜୁକସାନ୍, ଖାଲି ଯେ ମାଆମାନଙ୍କ କଥା କୁହାଗଲା ଆଉ ପିତାମାନଙ୍କ କଥା ଏଇଠି ତାଙ୍କ ପିତାମାନେ ବ୍ରଜୁକସାନ୍ ସମସ୍ତଙ୍କ କଥା କୁହାଯାଉଛି। ବ୍ରଜୁକସାନ୍ ବ୍ରଜୁକସାନ୍ ସୋ ତୋ କେସୁ, ନିଜ ପୁତ୍ରକୁ ବ୍ରଜୁକସାନ୍ କହିଲେ ଯେତିକି ବର୍ଷା ଥିଲେ ତାଙ୍କର ଗାଭୀ ମାଆମାନେ, ଯେତିକି ବାଳକ ଥିଲେ ତାଙ୍କର ମାଆମାନେ, ଏମାନେ ନିଜ ପୁତ୍ରକୁ ସ୍ନେହ ବଲ୍ୟାବ୍ଧ ମନମୋହନ ଅବ୍ଧ କହିଲେ ଗୋଟିଏ ବର୍ଷ କାଳ ସ୍ନେହ ବଲି, ଯେମିତି ବଲି ଗୋଟିଏ ଲତା ଯେମିତି ବଢ଼ି ଗୁଡ଼ିକା ଯାଏ, ସେଇଭଳି ଭାବେ ପ୍ରେମକୁ ଲତା ବୋଲି କୁହାଯାଏ। ପ୍ରେମଲତା ପ୍ରେମଲତା ବଢ଼ି ଗୁଡ଼ିକା ଯିବ, ଆମ ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ଆମେ ଯେତେବେଳେ ଗୁରୁଙ୍କର ଆଶ୍ରୟ ନେଇକିରି ଭକ୍ତିଲତା ପ୍ରାପ୍ତ ହେଉଛେ, ଏ ଭକ୍ତିଲତା ବଢ଼ି ଗୁଡ଼ିକା ଯିବ, କେମିତି ବଢ଼ିବ କି କହିପାରିବ, କେମିତି ବଢ଼ିବ ଭକ୍ତିଲତା? ଶ୍ରବଣ କୀର୍ତ୍ତନ ଜଳେ କରାଏ ସେଚନ, ଏ ଶ୍ରବଣ କୀର୍ତ୍ତନ, ଏଇଟା ଶ୍ରବଣ, ଶ୍ରବଣ କଲେ ଏଇଟା ଜଳସେଚନ ହେବ, ଗଛଟା ବଢ଼ିବ ଏଇଭଳି ଭାବେ, ନହେଲେ ସେମିତି ଥିଲା ସେମିତି ରହିଯିବ, ଯେଉଁ ରହିବ କ'ଣ ସେ ନଷ୍ଟ ହୋଇଯିବ, ମରିଯିବ, ନଷ୍ଟ ହୋଇଯିବ ଭକ୍ତିଲତାଟି। ଆମେ ଯଦି ଶ୍ରବଣ ନ କରିବା ଭକ୍ତିଲତା ବଢ଼ିବା ତ କଥା ଛାଡ଼, ଭକ୍ତିଲତା ବଞ୍ଚିପାରିବ ନାହିଁ, ମରିଯିବ, ମୃତ୍ୟୁବରଣ କରିବ ଭକ୍ତିଲତା। ଇଏ ହେଉଛି ଜଳସେଚନ, ଆମେ ଗଛଟି ଲଗେଇଦେବା, ଆ ଜଳସେଚନ ନ କଲେ ସେ ବଞ୍ଚିବ ମରିଯିବ, ସେଇଭଳି ଭାବେ ଏ ଜଳସେଚନ ହେଉଛି ଆମେ ସେ ଯେଉଁ କଥା ଶୁଣୁଛେ, ଏଇଠି ଜଳସେଚନ କଥା ଶୁଣିବା ମାନେ ଆମର ଭକ୍ତିଲତା ବଢ଼ି ବଢ଼ିକା ଯାଉଛି, ଭକ୍ତିଲତା ବଢ଼ି ବଢ଼ିକା ଯାଉଛି। ତେଣୁ ଏଇଟା କୁହାଯାଏ ବ୍ରଜୁକସାନ୍ ସୋ ତୋ କେସୁ, ନିଜର ପିଲାମାନଙ୍କୁ ସ୍ନେହ ବଲ୍ୟାର୍ଦ୍ଧ ମନମୋହନ, ସ୍ନେହ ବଲି ତାଙ୍କର ଯେଉଁ ପ୍ରେମ ରହିଛି, ପ୍ରେମ ଉପରେ ସ୍ନେହ ଏସବୁ ରହିଛି, ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି। ପ୍ରେମ ସ୍ତର ବହୁତ ବଡ଼ କଥା, କୃଷ୍ଣ ପ୍ରେମ ଆମେ ସବୁଦିନ କହୁଛୁ, କୃଷ୍ଣ ପ୍ରେମ ଖୁବ୍ ଶୀଘ୍ର ଲାଭ କରିହେବ, ଅପରାଧରୁ ମୁକ୍ତ ରହିଲେ କୃଷ୍ଣ ପ୍ରେମ ବହୁତ ଉନ୍ନତ ସ୍ଥିତିର କଥା। ଆମର ଏଥିରେ ବର୍ଣ୍ଣନା କରାଯାଇଛି ଭକ୍ତର ସ୍ୱାମୀଙ୍କ ସୁନ୍ଦରେ, ଆଦୌ ଶ୍ରଦ୍ଧା ତତ ସାଧୁ ସଙ୍ଗ ତତ ଭଜନ କ୍ରିୟା ତନତ ନିବୃତ୍ତି ସା ନିଷ୍ଠା ରୁଚି ଆସକ୍ତି ଭାବ ପ୍ରେମ, ଏଇଭଳି ଭାବ ସ୍ତର ରହିଛି। ପ୍ରଥମେ ହେଉଛି ନିଷ୍ଠା, ଭଜନରେ ନିଷ୍ଠା ଆସିବ, ମଙ୍ଗଳା ଆଳତି ସବୁଦିନ ଯୋଗ ଦେବା, ନିଷ୍ଠା ନା ଆଜି ଗୋଟେ ଦିନ ନା କାଲି ରହିଯିବା, ଟିକେ ରେଷ୍ଟ ବି ଭଲ ଲାଗୁଛି ଶରୀର, ଇଏ ନିଷ୍ଠା ସ୍ତରକୁ ଆସିନାହାନ୍ତି ନିଷ୍ଠା। ତା'ପରେ ରୁଚି, କଥାରେ ବହୁତ ଆନନ୍ଦ ଲାଗିବ, କଥା ଆନନ୍ଦ ଲାଗୁନି ମାନେ ରୁଚି ସ୍ତରକୁ ଆମେ ଆସିନେ, କଥା ଶୁଣିବା ପାଇଁ ଇଚ୍ଛା ହେଉନି ମାନେ ଆମେ ରୁଚି ସ୍ତରକୁ ଆସିନେ, ସେଥିପାଇଁ ଆମେ କଥା ଶୁଣିବା ପାଇଁ ଇଚ୍ଛା ହେଉନାହିଁ। ଆସକ୍ତି, ଯେମିତି ଭୌତିକ ଆସକ୍ତି ଆମର ରହିଛି 10 ନମ୍ବର ଅପରାଧ, ଭୌତିକ ଆସକ୍ତି ଆମେ ଦୂରେଇ ପାରୁନି, କାହିଁକି ନା ଭଗବାନ ପ୍ରତି ଆସକ୍ତି ଆସିନାହିଁ, ଭଗବାନ ପ୍ରତି ଆସକ୍ତି ନ ଆସିବା ପର୍ଯ୍ୟନ୍ତ ଭୌତିକ ଆସକ୍ତି ରହିଥିବ, ଏଇ ଗୋଟେ 10 ନମ୍ବର ଅପରାଧ। ଏଇଭଳି ଭାବରେ ଅଛି ସ୍ତର ରହିଛି, ନିଷ୍ଠା ରୁଚି ଆସକ୍ତି ଭାବ, ଭାବ ହେଉଛି କେଉଁଟା ନା ଆମେ ଯେମିତି କଥା ହେଉଛେ, ଆମେ ଯଦି କଥା ହେଉଛେ ସେଇଭଳି ଭାବରେ ଭଗବାନ ଭକ୍ତ ପରା କଥାର ଆଦାନ ପ୍ରଦାନ ହୁଏ, ହେଉଛି ଭାବ ସ୍ତର। ତା ଉପରେ ହେଉଛି ପ୍ରେମ ସ୍ତର, ପ୍ରେମ ତା ଉପରେ ଆହୁରି ରହିଛି, ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ, ଏଇସବୁ ବିଭିନ୍ନ ପ୍ରକାର ଉପରୁ 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 ଉପରକୁ ସବୁ ରହିଛି, ବହୁତ ସ୍ତର ରହିଛି। ପ୍ରେମ ଯଦି ସରିଗଲା ତା ନୁହଁ, ପ୍ରେମ ଉପରେ ମଧ୍ୟ ରହିଛି, ସ୍ନେହ କଥା ଏଠି କୁହାଯାଉଛି, ପ୍ରେମର ଉର୍ଦ୍ଧ୍ୱରେ ହେଉଛି ସ୍ନେହ। ତେଣୁ ତାଙ୍କର ସ୍ନେହ ବୋଲି ଅବ୍ଧ ମନମୋହନ ବର୍ଷ ପର୍ଯ୍ୟନ୍ତ ଚାଲିଲା, ବଡ଼ି ବଡ଼ିକା ଚାଲିଲା, କାରଣ ଭଗବାନ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଏହିଭଳି ଭାବେ ଲୀଳା କରୁଥିଲେ, ଗୋଟିଏ ବର୍ଷ ପର୍ଯ୍ୟନ୍ତ ସ୍ନେହ ବୋଲି ତାଙ୍କର ବଡ଼ି ବଡ଼ିକା ଯାଉଥିଲା। ଶନି ନିଶିମ ବୃଦ୍ଧେ ବଡ଼ି ବଡ଼ିକା ଯାଉଥିଲା, ନିଶିମ ସୀମା ନଥିଲା ତାର, ଏତିକି ବଢ଼ିଗଲା ସେତିକି ରହିଗଲା, ରହିଗଲା ବ୍ରହ୍ମ ବଢ଼ିକି ସେତିକି ରହିଲା ନା, ନିଶିମ ଅସୀମ ସୀମା ନାହିଁ, ବଡ଼ି ବଡ଼ିକା ଚାଲୁଥିଲା। ଆଜି ଯେତିକି ଭଗବାନ ଭଲ ପାଉ ନ ଭଲ ପାଉଥିଲେ ତାଠୁ କାଲିକି ଆଉ ଟିକେ ଅଧିକ, ଆଉ ଟିକେ ଅଧିକ, ଆଉ ଟିକେ ଅଧିକ, ଆଉ ଟିକେ ଅଧିକ, ଏହିଭଳି ଭାବରେ ମାସ ମାସ ଦିନ ସପ୍ତାହ ପକ୍ଷ ମାସ ହେଉ ବର୍ଷ, ଗୋଟିଏ ବର୍ଷ କାଳ ଏଇଭଳି ଭାବରେ ବଢ଼ିଲା। ବୃଦ୍ଧେ ଯଥା କୃଷ୍ଣେ ତୁ ଅପୂର୍ବବତ୍, ଆଗରୁ ଯେଉଁ ଭାବରେ କୃଷ୍ଣଙ୍କୁ ଭଲ ପାଉଥିଲେ, ବର୍ତ୍ତମାନ ନିଜ ପିଲାମାନେ ମଧ୍ୟ ସେଇଭଳି ଭାବରେ ଭଲ ପାଇଲେ। ହଁ, ପୂର୍ବବତ ଆଗରୁ ନଥିଲା, କୃଷ୍ଣଙ୍କୁ ଭଲ ପାଉଥିଲେ ଅଧିକା, ପିଲାମାନଙ୍କୁ କମ୍ ଭଲ ପାଉଥିଲେ। ଆଜି ବର୍ତ୍ତମାନ ପୁଅକୁ ଯେତିକି ଭଲ ପାଉଛନ୍ତି, କୃଷ୍ଣଙ୍କୁ ସେତିକି ଭଲ ପାଇବା ହେଇଗଲା। ତେଣୁ ଏଠି କହୁଛନ୍ତି ସୁଦର୍ଶନ କହୁ ସ୍ନେହାର୍ଦ୍ଧିମ୍ ଏବ ଦର୍ଶାଇଛି ଯଥା କୃଷ୍ଣେ ଯଶୋଦା ନନ୍ଦନେ ସ୍ୱୟ ପୁତ୍ର ବିୟୋଗୀ ସ୍ନେହାଧିକଂ ପୂର୍ବ ଆସିତ। ଏଠାକୁ ଦେଖାଉଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯେତେବେଳେ ଭାବରେ ଯଶୋଦା ଏବଂ ନନ୍ଦ ଏମାନେ ଯଶୋଦା କଥା କୁହାଯାଉଛି, ସେ ପୁତ୍ରକୁ ଯେଉଁଭଳି ଭାବରେ ସ୍ନେହ କରୁଥିଲେ ପୂର୍ବରୁ, ଯଶୋଦା ପୂର୍ବରୁ କ'ଣ ଏବେ କ'ଣ ସବୁ ପଚାରିଛନ୍ତି, ଇଦାନୀ ସ୍ୱ ଚକେଶୁ ଅପି ତଥା ବର୍ଦ୍ଧିତ ହେଇଛି। ବର୍ତ୍ତମାନ ଏ ମାଆମାନଙ୍କର ସମସ୍ତଙ୍କର ସେହିଭଳି ଭାବରେ ନିଜ ପିଲାମାନଙ୍କୁ ମଧ୍ୟ ସ୍ନେହ ବଢ଼ି ବଢ଼ିକା ଯାଉଥିଲା। କୃଷ୍ଣଙ୍କୁ ଯେଉଁଭଳି ଭାବରେ ଭଲ ପାଉଥିଲେ, ଆଙ୍କୁ ମଧ୍ୟ ସେହିଭଳି ଭାବରେ ଭଲ ପାଉଥିଲେ। ଆ ଆଉଦମ କହିଲେ ଯାବତ୍ ସମ୍ବତ୍ସରମ୍, ଗୋଟିଏ ବର୍ଷ କାଳ ଏ ଲୀଳାଟି ହେଇଥିଲା, ଏ ଲୀଳାଟି ଗୋଟିଏ ବର୍ଷ କାଳ। ଭଗବାନ ଯେତେ ସବୁ ଲୀଳା ହେଇଛି, ରାସଲୀଳା ଯଦି ଗୋଟିଏ ରାତ୍ରି ବୋଲି କୁହାଯାଇଛି, କିନ୍ତୁ ସେଇଟା ହେଉଛି ବ୍ରହ୍ମାଙ୍କର ଗୋଟିଏ ରାତ୍ରି। ଭଗବାନଙ୍କର ଯେଉଁ ଲୀଳା ସବୁ ହେଉଛି ଅଧଘଣ୍ଟାଏ, ଘଣ୍ଟାଏ, ଦୁଇ ଘଣ୍ଟା, ତିନି ଘଣ୍ଟା, ଏଇଭଳି ଭାବରେ ସବୁ ଲୀଳା ସବୁ ହେଉଥିଲା। ନାଇଁକି ଯାହା ସବୁ ଲୀଳା କରୁଥିଲେ, ରାକ୍ଷସକୁ ମାରିଲେ କ'ଣ, ଘଣ୍ଟା କରି ଅଧଘଣ୍ଟାଏ ଘଣ୍ଟା କରିକି ମାରିଦେଲେ, ଖେଳିଲା ଖେଳିଲା ଭଳି ମାରିଦେଲେ, ସେ ଲୀଳା ଚାଲିଥିଲା। କିନ୍ତୁ ଏ ଲୀଳା ଗୋଟିଏ ବର୍ଷ ପର୍ଯ୍ୟନ୍ତ ଚାଲିଲା, କିନ୍ତୁ ଏ ଲୀଳାକୁ କେହି ଜାଣିନାହାନ୍ତି। ଏଭଳି ଲୀଳା, ତେଣୁ ସତେଇଶ ଶ୍ଲୋକ କୁହାଯାଉଛି, ଇତ୍ଥମ୍ ଆତ୍ମା ଆତ୍ମନାତ୍ମାନଂ ବତ୍ସ ପାଳ ମିଶେଣ ସହ ପାଳୟନ୍ ବତ୍ସ ପୋବର୍ଷଂ ଚିକ୍ରିଡ଼େ ବନଗୋଷ୍ଠୟୋ। ଇତ୍ଥମ୍ ଏହିଭଳି ଭାବରେ ଚାଲିଲା ଲୀଳା ଗୋଟିଏ ବର୍ଷ କାଳ। ଇତ୍ଥମ୍ ଆତ୍ମନାତ୍ମାନଂ, ନିଜେ କୃଷ୍ଣ ସିଏ ବତ୍ସା ହେଇଥିଲେ, ସିଏ ଗାଭୀ ହେଇଥିଲେ, ବେତ ହେଇଥିଲେ, ବର୍ଣ୍ଣା କରିଥିଲେ, ନିଜକୁ ଏଭଳି ଭାବରେ ବିସ୍ତାର କରିଥିଲେ। ଇଥଂ ଆତ୍ମା ଆତ୍ମନାତ୍ମାନ ବର୍ଷପାଳ ମିଶେଣ ଛ, ବର୍ଷପାଳ ନିଜ ବର୍ଷପାଳ ରୂପରେ, ବର୍ଷପାଳ ଏବଂ ମିଶେଣ ଗୋପବାଳକ ଏବଂ ଗୋବସା ରୂପରେ ନିଜକୁ ବିସ୍ତାର କରିଥିଲେ ସେହି ଭଗବାନ କୃଷ୍ଣ। ପାଳୟନ୍ ବର୍ଷପୋ ବର୍ଷଂ, ଗୋଟିଏ ବର୍ଷ କାଳ ପାଳନ କଲେ, ଭଗବାନ ନିଜେ ନିଜକୁ ପାଳନ କରୁଛନ୍ତି, ନିଜେ ନିଜକୁ ସହିତ ଖେଳୁଛନ୍ତି, ନିଜେ ନିଜ ସହିତ ହସ ପରିହାସ କରୁଛନ୍ତି, ନିଜେ ନିଜ ସହିତ ଯୁଦ୍ଧ କରୁଛନ୍ତି, ନିଜେ ନିଜ ସହିତ ଏସବୁ ବିଭିନ୍ନ ଭାଗା ଯାହା ସବୁ ଚାଲିଥିଲା ପୂର୍ବରୁ ଯେଉଁ ଲୀଳା ସବୁ ହେଇଥିଲା ସେଇଭଳି ଭାବେ ଲୀଳା ଚାଲିଥିଲା। ଯେମିତି ଗୋଟେ ଲୀଳା କୁହାଯାଉଛି, ଯେତେବେଳେ ଭଗବାନ ଚାଲିଯାଉଛି ଦୂରକୁ, ଅହମ୍ ପୂର୍ବମ୍ ମହମ୍ ପୂର୍ବମ୍ ଇତି ସଂସ୍ପୃଶ୍ୟ ରେମିରେ, ଦ୍ୱାଦଶ ଅଧ୍ୟାୟର ଆରମ୍ଭରେ କଥା କୁହାଯାଇଥିଲା। ହଁ, ଏଠି ମଧ୍ୟ ସେ ଲୀଳା ଚାଲିଛି, ଭଗବାନ ଚାଲିଯାଉଛି ଆଗକୁ, ଅନ୍ୟମାନେ କହୁଛନ୍ତି ହେ ମୁଁ ତାକୁ ଛୁଇଁବି, ମୁଁ ତାକୁ ଛୁଇଁ ଦେଉଛନ୍ତି। ଏଇଭଳି ଭାବରେ ଗୋଟିଏ ବର୍ଷ କାଳ ଲୀଳା ଭଗବାନ ନିଜେ ନିଜ ଦ୍ୱାରା ଏସବୁ ଭାବରେ ଆନନ୍ଦ ଉପଲବ୍ଧି କରୁଥିଲେ, ଆମେ ଚିନ୍ତା କରିପାରିବା ନାହିଁ। ବର୍ଷପ ବର୍ଷମ ଚିକ୍ରିଡ଼େ ବନଗୋଷ୍ଠୟୋ, ବନରେ ଏବଂ ଗୋଷ୍ଠରେ ଶଙ୍ଖ ବାଜିଲା ମାନେ ଏଇଭଳି ଭାବରେ ସବୁ ଲୀଳା ହେଉଥିଲା। ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଜୟ ଶ୍ରୀ ଶ୍ରୀ ଗୋଦାର ଶ୍ରୀ ଶ୍ରୀ କୃଷ୍ଣ ବଳ ରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ର ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ କୃଷ୍ଣଦେବ କି ଜୟ ଶିଳପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଜୟ। ଏଇଭଳି ଭାବରେ ନିଜକୁ ଲୀଳା କରୁଛନ୍ତି, ନିଜେ ନିଜ ସହିତ ଖେଳୁଛନ୍ତି, ନିଜେ ନିଜ ସହିତ ହସୁଛନ୍ତି, ନିଜେ ନିଜ ସହିତ କ୍ରନ୍ଦନ କରୁଛନ୍ତି, ଭୟ କରୁଛନ୍ତି, ଇଏ କରୁଛନ୍ତି, ଏଇଭଳି ଭାବରେ ବହୁତ ପ୍ରକାର ଲୀଳା ସବୁ ରହିଛି, ବର୍ଣ୍ଣନା କରିହେବ ନାହିଁ। କେତୋଟି ଦୃଷ୍ଟାନ୍ତ ସିଂହାବଲୋକନ ବୋଲି କୁହାଯାଏ, ସେଇଟାକୁ ସିଂହାବଲୋକନ। ସିଂହା କହିଲେ ସିଂହ ଯେତେବେଳେ ଯାଉଥିବ ଆଗକୁ ଆଗକୁ ଯାଉଥିବ, ସିଂହର କ'ଣ ଭୟ ନାହିଁ, ରାଜା ସିଏ ତାର କ'ଣ ଭୟ ଅଛି, ଅନ୍ୟମାନଙ୍କୁ ସବୁ ଭୟ ଅଛି, ତାଙ୍କର ଭୟ ନାହିଁ। ସିଂହ ଯାଉଥିବ ତାର ଶିକାର ଅନ୍ୱେଷଣରେ ଯାଉଥିବ, ତଥାପି ଟିକେ ପଛକୁ ଅନୁସାର କରିଦେବ ଟିକେ, ଆଉ କି ରହିଗଲି ପଛରେ ରହିଗଲା କି କିଛି ଶିକାର, ଏଇଭଳି ଭାବରେ। ତେଣୁ ଏଇ ଲୀଳା ସବୁ ଯେଉଁ ରହିଛି, ଆମେ ବର୍ତ୍ତମାନ ସିଂହାବଲୋକନ କରୁଛେ, ଏଇଭଳି ଭାବରେ ଅନେକ ଲୀଳା ହେଇଛି।
କିଛିଟା ବର୍ଣ୍ଣନା କରାଯାଇଛି, ଆହୁରି ଅନେକ ରହିଛି ଅନ୍ୟ ବିଭିନ୍ନ ପୁରାଣ ମାନଙ୍କରେ, ଅନ୍ୟ ଶାସ୍ତ୍ର ମାନଙ୍କରେ ସବୁ ସେ ଲୀଳାକୁ ମଧ୍ୟ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଯେତିକି କଲେ ମଧ୍ୟ ଯେ ଭଗବାନ ଲୀଳା ସରିଗଲା ତା ନୁହଁ, ଲୀଳା ଅନନ୍ତ ଲୀଳା ରହିଛି। ଏବଂ ଜଣେ ଯେତେବେଳେ ଭଗବାନ ଭକ୍ତ ହୋଇଯିବ, ସେ ଲୀଳାକୁ ମଧ୍ୟ ସେ ଦର୍ଶନ କରିବ। ସେ ଲୀଳାକୁ ସୁଖଦେବ ଗୋସ୍ୱାମୀ ଯେଉଁ ଲୀଳାକୁ ବର୍ଣ୍ଣନା କରୁଛନ୍ତି, ସେ ଦର୍ଶନ କରିକି କହୁଛନ୍ତି। ଜୟଦେବ ଗୋସ୍ୱାମୀ ଯେଉଁ ବର୍ଣ୍ଣନା କରୁଥିଲେ ଗୀତ ଗୋବିନ୍ଦ, ଭଗବାନ ଲୀଳାକୁ ଦେଖିକରି ସେ ବର୍ଣ୍ଣନା କରୁଥିଲେ, ଗୀତ ରଖୁଥିଲେ, ମନକୁ କଳ୍ପନା କରି ରଖୁଥିଲେ ତା ନୁହଁ। ସେଥିପାଇଁ ଯେଉଁ ରହିଛି ଭଗବାନଙ୍କର ଲୀଳାଟି ଦେଖୁଛନ୍ତି, ଭଗବାନ କହୁଛନ୍ତି ରାଧାରାଣୀକୁ, ଦେହି ପାଦ ପଲ୍ଲବ ମୁଦାର, ମୋତେ ମୋର ମସ୍ତକରେ ତୁମ ପାଦକୁ ସ୍ଥାପନ କର। ରାଧାଙ୍କୁ ପ୍ରାର୍ଥନା କରୁଛନ୍ତି ଆସନ୍ତାକାଲି ରାଧାଷ୍ଟମୀ ହେବ, ତା ପୂର୍ବରୁ ରାଧାଷ୍ଟମୀ କଥା ଆସିବ, ରାଧାରାଣୀ କଥା। ଜୟ ଜୟ ଗୋସ୍ୱାମୀ ଗୀତ ଗୋବିନ୍ଦ ରଚନା କରୁଛନ୍ତି, ଲେଖିପାରିଲେ ନାହିଁ, ଦେଖୁଛନ୍ତି ସେ ଲୀଳା। ଭଗବାନ କହୁଛନ୍ତି ରାଧାରାଣୀକୁ, ଦେହି ପାଦ ପଲ୍ଲବ ମୁଦାର, ମୋର ମସ୍ତକରେ ତୁମର ପାଦକୁ ସ୍ଥାପନ କର। ଏଇଭଳି ଭାବରେ ସେ ଘଟଣାଟି ହେଇଛି, କିନ୍ତୁ ସେ ଲେଖିପାରିଲେ ନାହିଁ। କେମିତି ଲେଖିବେ, ଭଗବାନ କହିବେ ରାଧାରାଣୀଙ୍କୁ ମୋର ମସ୍ତକରେ ତୁମ ପାଦକୁ ସ୍ଥାପନ କର, ଇଏ କ'ଣ ସମ୍ଭବ? ଲେଖିପାରିଲେ ନାହିଁ, ତେଣୁ ବନ୍ଦ କରିଦେଲେ, ଲେଖାକୁ ବନ୍ଦ କରିଦେଲେ, ଚାଲିଗଲେ ସ୍ନାନ କରିବା ପାଇଁ। ଭଗବାନ ଆସିଲେ, ଜୟଦେବ ଗୋସ୍ୱାମୀ ରୂପରେ ଆସିକରି ତାଙ୍କ ପତ୍ନୀଙ୍କୁ କହିଲେ, ତାଙ୍କ ପତ୍ନୀ ଆସିଲେ କହିଲେ, ଏବେ ଯାଉଥିଲେ କ'ଣ ପଳେଇ ଆସିଲଣି? ନା ମୁଁ ଗୋଟେ ଭୁଲି ଯାଇଥିଲି ତ, କାଳେ ଭୁଲିଯିବି, ଲେଖି ଦେଇକି ଯିବି କହିକିରି ଆସିକି ଡାକି ମାଗିଦେଲେ। ସେ ପାଣ୍ଡୁଲିପିଟା ଆଣିଲେ, ଆଉ ସେ ଯେଉଁ ଲିଖନୀ ଯେଉଁ ରହିଛି ଯେଉଁଥିରେ ଲେଖୁଥିଲେ, ଆଣିକରି କାଳିରେ ବୁଡ଼େଇକି ଲେଖୁଥିଲେ, ନୂଆ ପେନ୍ ଥିଲା ସବୁ ଲେଖୁଥିଲେ, ନା କାଳିରେ ବୁଡ଼େଇକି ଲେଖୁଥିଲେ, ଏଭଳି ଭାବରେ ଲେଖା ଚାଲିଥିଲା। ବହୁତ ଆଚାର୍ଯ୍ୟମାନେ ଏଇ ଯେଉଁ ଶାସ୍ତ୍ର ସବୁ ରଚନା କରିଛନ୍ତି, ବହୁତ କଷ୍ଟ କରି ସବୁ ରଚନା କରିଛନ୍ତି। ଏ ପଶୁପକ୍ଷୀମାନଙ୍କ ପାଇଁ ରଚନା କରିନାହାନ୍ତି, ଆମମାନଙ୍କ ଭକ୍ତମାନଙ୍କ ପାଇଁ ବିଶେଷ ଭାବରେ ରଚନା କରିଛନ୍ତି। ଆମେ ଯଦି ତାକୁ ନ ଶୁଣିବା, ନ ପଢ଼ିବା, ନ କରିବା, ଆଉ କ'ଣ ହେବ? ଇଏ ଆମମାନଙ୍କ ପାଇଁ ସବୁ ରଚନା କରିଛନ୍ତି, ଆମକୁ ସୁଯୋଗ ମିଳିଲା, ଏସବୁ କଥା ଆମେ କହିଲେ, ଶୁଣିଲେ, ବର୍ଣ୍ଣନା କଲେ, ତେଣୁ ଇଏ ଆମମାନଙ୍କ ପାଇଁ ରଖା ହେଇଛି। ସିଏ ତ ଆନନ୍ଦ ରହିଗଲେ, ତା ବାଦ ମଧ୍ୟ ଆମେ ସେଇଟା ଶୁଣିକିରି ଆନନ୍ଦିତ ହେବା। ତେଣୁ ସିଏ ନିଜେ ସବୁ ରଚନା ସେଇଟାକୁ ଲେଖିଲେ, ଲେଖିକିରି ଲେଖିକି ଚାଲିଗଲେ, ଲେଖିଦେଲେ, ଦେହି ପାଦ ପଲ୍ଲବ ମୁଦାର, ଲେଖିଦେଇ ଚାଲିଗଲେ। ଚାଲିଗଲେ ଯେତେବେଳେ ତାପରେ ଇଏ ଆସିଲେ, ଅରିଜିନାଲ ଆସିଲେ, ଇଏ ଡୁପ୍ଲିକେଟ ଭଗବାନ ଆସିଥିଲେ, ଡୁପ୍ଲିକେଟ ଆସିଲେ ମାନେ ଅରିଜିନାଲ ଆସିଲେ, ଅରିଜିନାଲ ଆସିକି ତାପରେ ସବୁ ଖାଦ୍ୟପତ୍ର ଯାଇକିରି ଏସବୁ ଦେଖିଲେ, ଯେତେବେଳେ ତାଙ୍କର ଲେଖିବା ପାଇଁ ଆରମ୍ଭ କଲେ, ଲେଖା ହେଇଯାଇଛି। ଯେଉଁ ସେ ଲେଖିପାରୁନଥିଲେ, ଲେଖା ହେଇଯାଇଛି, ଦେହି ପାଦ ପଲ୍ଲବ ମୁଦାର। ଆଶ୍ଚର୍ଯ୍ୟ ହେଇ ପଚାରିଲେ, ଏଇଟା କିଏ ଲେଖିଲା? ତାଙ୍କ ପତ୍ନୀ ପଚାରୁଛନ୍ତି, ପଦ୍ମାବତୀ ନା କ'ଣ ତାଙ୍କ ନାଁ? ପଚାରିଲେ, ଏଇଟା କିଏ ଲେଖିଲା? ପଦ୍ମାବତୀ ନା ଲେଖି ପଦ୍ମା, ଏଇଟା କିଏ ଲେଖିଲା? ପଦ୍ମାବତୀ ନା, ତେଣୁ କହିଲା, ତମେ ପୁରା ଲେଖିଗଲ କେତେବେଳେ? ନା ତମେ ଯଦି ଯାଉଥିଲ ସ୍ନାନ କରିବା ପାଇଁ, ଆସିଲେ କହିଲେ ଭୁଲିଯିବି କହିକି ମୋତେ ମାଗିଲ, ମୁଁ ସବୁ ଦେଲି, ତମେ ଲେଖିଲ ଏଇଟା? ହଁ। ତାପରେ, ଆରେ ତୁମେ କେତେ ଭାଗ୍ୟବତୀ, ଭଗବାନ ତୁମେ ଦର୍ଶନ କର, ଭଗବାନ ଦର୍ଶନ କର, ସେ ମୁଁ ନୁହଁ, ସେ ଭଗବାନ ନିଜେ ଆସି ଲେଖିଛନ୍ତି। ତାଙ୍କର ସେଇଭଳି ଭାବ ରହିଛି, ସୁନ୍ଦର ଅକ୍ଷର ସବୁ ରହିଛି, ଭଗବାନଙ୍କର ଅକ୍ଷର ମାନେ ଛୋଟିଆ କଥା, ମୂର୍ତ୍ତି ଭଳି ଅକ୍ଷର ରହିଛି, ସେଇଟା ଭଗବାନ ନିଜେ ଲେଖିଛନ୍ତି, ଭଗବାନଙ୍କ ହସ୍ତାକ୍ଷର, ସବୁକିଛି ଭଗବାନଙ୍କର ମଧୁର। ଆଉ ହସ୍ତାକ୍ଷର କ'ଣ, ଆମ ଭଳିଆ ହସ୍ତାକ୍ଷର ହବ? ହସ୍ତାକ୍ଷର ମଧ୍ୟ ସେଇଭଳି ମୋତି ଭୂମି ରହିଥିବ, ଜଳଜଳ ହେଇକି ବହୁତ ଉଜ୍ଜଳ ଭାବ ରହିଛି ହସ୍ତାକ୍ଷର। ଏଇଭଳି ଭାବରେ ସବୁ ଘଟଣା ଅଛି, ଏମାନେ ସବୁ ଦେଖୁଥିଲେ ଭଗବାନ। କବିମାନେ ସବୁ ରଚନା କରନ୍ତି ଭଗବାନ ଦୃଶ୍ୟକୁ, ଭଗବାନ ଲୀଳାକୁ ଦର୍ଶନ କରନ୍ତି, ଦର୍ଶନ କରି ସେଇଟାକୁ ବର୍ଣ୍ଣନା କରନ୍ତି ବା ଲେଖନ୍ତି। ଏଇଭଳିଆ ଭଗବାନ ଭକ୍ତଙ୍କ ପକ୍ଷୀ ଭଗବାନ ସେ କୃପା କରନ୍ତି, ଭଗବାନ ଲୀଳା ସବୁବେଳେ ଚାଲିଛି। ଯେଉଁମାନେ ଯେମିତି ବର୍ତ୍ତମାନ ମଧ୍ୟ ଟିଭିରେ ରହୁଥିବ, କେଉଁଠି ଲଣ୍ଡନରେ କ'ଣ କଥା କୁହାଯାଉଛି ବର୍ତ୍ତମାନ ମଧ୍ୟ ଟିଭିରେ ଆମେ ଦେଖିପାରିବା, ଆମେରିକାରେ କ'ଣ ଚାଲିଛି କଥା ସବୁ ଦେଖିପାରିବା, ସେହିଭଳି ଭାବରେ ଭଗବାନଙ୍କ ଲୀଳା ସବୁଠି ଚାଲିଛି। ଆମେ ଯଦି ସେହିଭଳି ଭାବରେ କନେକ୍ଟ ହୋଇଯିବା, ଆମେ ଦେଖିପାରିବା ସେ ଲୀଳାକୁ, ଏଇ ଲୀଳା ଚାଲିଛି ଏଇଭଳି ଭାବରେ ସେ ବର୍ଣ୍ଣନା କରିବେ। କବିମାନେ ସୁନ୍ଦର ଭାବରେ କାବ୍ୟ ମାଧ୍ୟମରେ ସବୁ ବର୍ଣ୍ଣନା କରନ୍ତି। ତେଣୁ ଏଇ ଯେଉଁ ଲୀଳା ରହିଛି, ଏ ଲୀଳା ଏହିଭଳି ଭାବରେ ଇଥମ୍ ଆତ୍ମା ପାଳେନ୍ ବର୍ଷ ବର୍ଷ ଚିକ୍ରିଡ଼େ ବନଗୋଷ୍ଠ ହେଉ, ବନରେ ଏବଂ ଗୋଷ୍ଠରେ
ବନରେ ସକାଳ ହେଲେ ବନକୁ ଯିବେ, ସବୁ ନେବେ, ସେଇ ନିଜେ ନିଜକୁ ନେବେ ବସାମାନଙ୍କୁ ଏଇ ଚାଲ 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 ଦେଇକିରି ଯାହା ବି ହଉ ଏଭଳି ଭାବରେ ସବୁ ଅନ୍ୟମାନେ ଯେଉଁ ଆସିବେ, କିଏ ସୁଦାମ ଆସିବେ, କିଏ ଶିବଳା ଆସିବ, କିଏ ଶୁଭକୃଷ୍ଣ ଆସିବ, ଏହିଭଳି ହଜାର ହଜାର ରହିଛନ୍ତି, ତାଙ୍କ ସହିତ ମିଶିବେ, ମିଶିକିରି ଆନନ୍ଦିତ ହେବେ, ସେଇ ସେଇ ନିଜେ ଭଗବାନ ସେଇ ନିଜେ କେବଳ ବଳରାମ ହେଉଛନ୍ତି ଅଲଗା, ଆଉ ସବୁ ସେ ନିଜକୁ ବିସ୍ତାର କରିଛନ୍ତି। ସେଇଭଳି ଭାବରେ ବସାମାନଙ୍କୁ ସେମାନେ ସବୁ ଆସିବେ, ବସାମାନେ ସବୁ ଆସିବେ ମିଶିବେ, ସେଇ ଭଗବାନ କୃଷ୍ଣ ଏଇ ଲୀଳା, ଏଇଭଳି ଭାବରେ ମଧୁର ଲୀଳା ସବୁ ମିଶିବେ। ଏଇଭଳି ଭାବରେ ଚିକ୍ରିଡ଼ି ବନଗୋଷ୍ଠୟ ସକାଳ ହେଲେ ସକାଳ ଜଳଖିଆ ଖାଇ ଦେଇକିରି ଚାଲିବେ, ସେଇ ସେଇ ଭଗବାନ, ସିଏ କ'ଣ ସମସ୍ତେ ସେଇ ଭଗବାନ ନିଜେ ସବୁ ସକାଳ ହେଲେ ଚାଲିବେ ଗୋଷ୍ଠୀ ବନକୁ ଯିବେ। ବର୍ଣ୍ଣନା କରେ ସମୟ ହେଇଯାଉଛି, ଆମେ କ'ଣ କହିବା, ଯେଉଁ ରହିଛି ଅଟତି ଯଦ୍ଭବା ନହି କାନନମ୍ ତ୍ରୁଟି ଯୋଗାୟତେ ତ୍ୱାମ ପଶ୍ୟତାମ୍ କୁଟିଳଂ କୁନ୍ଦଳଂ ଶ୍ରୀମୁଖଂ ଚେତେ ଜଡ଼ ଦୀକ୍ଷତାମ୍ ପଦ୍ମକୃଦୃଶାମ୍। ସକାଳ ହୋଇଗଲେ ସେ ଚାଲିଗଲେ ବନକୁ, ଚାଲିଗଲେ ବନ ଗୋଷ୍ଠୟ ସକାଳେ ସେଠି ଖେଳିବେ, ନିଜେ ନିଜ ସହିତ ଖେଳୁଛନ୍ତି, ଯାହା ସେ ଖେଳ ସବୁ ବର୍ଣ୍ଣନା କରାଯାଇଛି ପୂର୍ବରୁ ସେଭଳି ଭାବରେ ଖେଳୁଛନ୍ତି। ଯେମିତି କ'ଣ ପଶୁମାନଙ୍କ ଭଳି ରଡ଼ି ଛାଡ଼ୁଥିବେ, ତାଙ୍କ ଭଳି ଅନୁକରଣ କରୁଥିବେ, କୋଇଲି ଭଳି ବା ପକ୍ଷୀମାନଙ୍କ ଭଳି ଶବ୍ଦ କରୁଥିବେ, ସବୁ ନିଜେ କୃଷ୍ଣ ଆ ପନ୍ଦର ଧାରି ସବୁ ବର୍ଣ୍ଣନା କରାଯାଏ, ସେଇଟା ଅଲଗା ଅଲଗା ଖେଳ ସବୁ ରହିଛି। ଏ ପଗଣ୍ଡ ବୟସ ଲୀଳା, ଏଇଟା କୌମାର ବୟସ ଲୀଳା, ଏଇଭଳି ଭାବରେ ସବୁ ବିଭିନ୍ନ ପ୍ରକାର ଖେଳା ଖେଳି ଇତ୍ୟାଦି କରିକି ଏବଂ ଏସବୁ କରି ଦୁଇଥର କୁହାଯାଇଛି, ଏବଂ କୌମାରଂ ଯେହେତୁ କୌମାରଂ କିଭଳି ଭାବରେ ଲୀଳା ଏନେଇ ସେତୁ ବନ୍ଧେଇ ମର୍କଟା ମର୍କଟୋତ୍ପଳନାଦି ବି କିଭଳି ଭାବରେ ଲୁଚାଚୁପି ଖେଳୁଥିବେ ସେଇ ନିଜେ କୃଷ୍ଣ, କେବଳ ତ ଖୋଜ ଯାଇକିରି ସେ ଲୁଚିଯିବେ, ଆଉ ଅନ୍ୟମାନେ ସେ କୃଷ୍ଣ ସେ ଖୋଜିବେ ତାଙ୍କୁ, ଅଦ୍ଭୁତ ଲୀଳା ଏ ଭଗବାନଙ୍କର ଲୀଳା ଏନେଇ ସେତୁ ବନ୍ଧେଇ। ବର୍ଷା ଦିନ ଆସିଲେ ସବୁ ଛୋଟ ଛୋଟ ଝରଣା ସବୁ ହେଇଯିବ, ତାକୁ ସେତୁବନ୍ଧ ବନେଇବେ, ସେଇ ସବୁ ଭଗବାନ କୃଷ୍ଣ ସବୁ ଶୀଘ୍ର ଏଇ ତମେ ସେଇଟା ଆଣ, ଏଇ ତମେ ସେଇଟା ଆଣ, ଏଇଠି ଏଇଭଳି ଭାବରେ ଖେଳିବେ, ଏଇଭଳି ଭାବରେ କୁମାର ବୟସ ଭଗବାନ ବ୍ୟତୀତ କଲେ ନୀଳା ଏସବୁ କରି ଦୁଇଥର କୁହାଯାଇଛି। ଦ୍ୱାଦଶ ଅଧ୍ୟାୟ ଅନ୍ତିମରେ କୁହାଯାଇଛି, ତ୍ରୟୋଦଶ ଅଧ୍ୟାୟରେ ମଧ୍ୟ ଅନ୍ତିମରେ କୁହାଯାଇଛି ଏ ଲୀଳାଟି, ବା ଆଗକୁ ଆ ପୂର୍ବରୁ ଏକାଦଶ ଅଧ୍ୟାୟରେ ଏସବୁ ରହିଛି, ଦୁଇଟି ଶ୍ଳୋକ ଆମେ ଶୁଣିଲୁ, ଏକା ଶ୍ଳୋକ ଏଇଭଳି ଭାବେ ଭଗବାନ ଲୀଳା ଚାଲିଛି। ଚିକିଟେ ବନପୋଷ୍ଠ ହେବ, ତେଣୁ ଆମର ସମୟ ହେଇଯାଉଛି, ପ୍ରଭାତ ଆମେ ଏଇଟାକୁ ଆସନ୍ତାକାଲି ଏ ଶ୍ଳୋକଟି କହିବା, କାରଣ ବହୁତ କଥା ରହିଛି ଏଥିରେ, ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଜୟ ଶ୍ରୀ ଅନନ୍ତକୋଟି ବୈଷ୍ଣବ କି ନିତାଇ କୋଟି ପ୍ରେମାନନ୍ଦେ।